ଚକ୍ରରେ ତୋ ବାନା ଉଡ଼ିବା ଦିନ ରାତି ଦେଖୁଥିବି ନୀଳ ଚକ୍ରରେ ତୋ ବାନା ଉଡ଼ିବା ଦିନ ରାତି ଦେଖୁଥିବି ଦେଉଡ଼ରୁ ଯେତେ ଶୁଭିବ ଶବଦ ସବୁ ନୀତି ଶୁଣୁଥିବି
ବାର ମାସେ
ମଣ୍ଡପକୁ ତ ଯିବା ଆସିବା ସ୍ନାନ ପାରିବି ଦେଖି ସ୍ନାନ ମଣ୍ଡପକୁ ତ ଯିବା ଆସିବା ସ୍ନାନ ପାରିବି ଦେଖି ହେଲେ କୋଷ ଜାତ ଆରମ୍ଭରୁ ଶେଷ ଦେଖି ହେଉଥିବି ସୁଖୀ ମଣିଷ ଜନମ ମୁକ୍ତି ମାଗିବି ନାଇଁ ମୋ କାଳିଆ କମଡ଼ା ସାଇଁ ମୋ କାଳିଆ କମଡ଼ା ସାଇଁ ମୁଁ ଅଣା ବେଳାରେ ଲାଗିବି ପୁଣି ଯୁଗ ଯୁଗ ପାଇଁ ମୁଁ ଅଣା ବେଳାରେ ଲାଗିବି ପୁଣି ଯୁଗ ଯୁଗ ପାଇଁ କରିଦେ ପଥର ମୋତେ ତୁ ଏଥର କରିଦେ ପଥର ମୋତେ ତୁ ଏଥର କାଳିଆ କମଳା ସାଇଁ ମୋ କାଳିଆ କମଳା ସାଇଁ ମୁଁ ଅଢ଼ା ବେଢ଼ାରେ ଲାଗିବି ପୁଣି ଯୁଗ ଯୁଗ ପାଇଁ ମୁଁ ଅଢ଼ା ବେଢ଼ାରେ ଲାଗିବି ପୁଣି ଯୁଗ ଯୁଗ ପାଇଁ ମୁଁ ଅଢ଼ା ବେଢ଼ାରେ ଲାଗିବି ପୁଣି ଯୁଗ ଯୁଗ ପାଇଁ ଯୁଗ ପାଇଁ ମୁଁ ଅଢ଼ା ବେଢ଼ାରେ ଲାଗିବି ପୁଣି ଯୁଗ ଯୁଗ।